ଓ କିଛି ମନର କଥା କହିବାକୁ ମଧ୍ୟ ସୁଯୋଗ ମିଳିଛି। କ'ଣ କହିବି, ଆଜି ଏ ସଂସାରର ଗତିବିଧି କାହିଁକି କିଛି ଭଲ ଲାଗୁନାହିଁ। କିନ୍ତୁ ଆମେ ଭୁଲି ଯାଉଛୁ ଯେ ଅନେକ ଜନ୍ମ ତପ ଫଳେ ମନୁଷ୍ୟ ଜନ୍ମ ମୋହି ତଳେ। ହେଲେ ଇ ମନ ସ୍ୱଭାବେ ଚଞ୍ଚଳ, କେବେ ନୁହେଁ ନିଶ୍ଚଳ। ଏହି ଭାବକୁ ନେଇ ମୋର ପ୍ରଥମ ଗୀତ ଗୋସ୍ୱାମୀ ଗୋରଖ ଦାସଙ୍କ ଲେଖାରୁ ଶୁଣନ୍ତୁ।
ଆରେ ଚକଲାମେ ଏବେ ବବୁଲିଆ ବୁଦ୍ଧି ଛାଡ଼, ଆରେ ଚଗଲା ମନଟିରେ ଅସଲ କଥାକୁ ବୁଝାଇଲେ ତୋତେ, ଅସଲ କଥାକୁ ବୁଝାଇଲେ ତୋତେ ଲାଗଇ ସିନା ଅକଡ଼। ଆରେ ଚଗଲା ମନଟିରେ ଏବେ ବବୁଲିଆ ବୁଦ୍ଧି ଛାଡ଼, ଆରେ ଚଗଲା ମନଟିରେ ଦରା ଘରେ ଆଦର ତୋ ଏତେ, ଚାଦର ଖଣ୍ଡିକ ନ ଦେବେ ସଙ୍ଗତେ। ଦରା ଘରେ ଆଦର ତୋ ଏତେ, ଚାଦର ଖଣ୍ଡିକ ନ ଦେବେ ସଙ୍ଗତେ। ମୁର୍ଦ୍ଦାର କହିବେ ତୋତେ ନ ଛୁଇଁବେ, ମୁର୍ଦ୍ଦାର କହିବେ ତୋତେ ନ ଛୁଇଁବେ ବାଳ ବୃଦ୍ଧ ହୋଇ ଜଡ଼। ଆରେ ଚଗଲା ମନଟିରେ ଏବେ ବବୁଲିଆ ବୁଦ୍ଧି ଛାଡ଼, ଆରେ ଚଗଲା ମନଟିରେ। ଅର୍ଥାଙ୍ଗିନୀ ବୋଲି ଶ୍ରଦ୍ଧା କରୁ ଯାରେ, ତୁ ଗଲେ ନ ଯିବ ସେହି ତ ସଙ୍ଗରେ। ଅର୍ଥାଙ୍ଗିନୀ ବୋଲି ଶ୍ରଦ୍ଧା କରୁ ଯାରେ, ତୁ ଗଲେ ନ ଯିବ ସେହି ତ ସଙ୍ଗରେ। ସର୍ବେ ହୋଇ ମେଳ ପୁତ୍ର ବନ୍ଧୁ ଦଳ, ସର୍ବେ ହୋଇ ମେଳ ପୁତ୍ର ବନ୍ଧୁ ଦଳ ତୋ ଶ୍ରାଦ୍ଧ ପାଇଁ ଯୋଗାଡ଼। ଆରେ ଚଗଲା ମନଟିରେ ଏବେ ବବୁଲିଆ ବୁଦ୍ଧି ଛାଡ଼, ଆରେ ଚଗଲା ମନଟିରେ। ଦଶ ଏକାଦଶ କରିବେ ତୋ ପାଇଁ ଜମଜାତ ନାରେ ସାହା କେହି ନାହିଁ। ଦଶ ଏକାଦଶ କରିବେ ତୋ ପାଇଁ ଜମଜାତ ନାରେ ସାହା କେହି ନାହିଁ। ନନ୍ଦନନ୍ଦନଙ୍କ ପଦାର ବିନ୍ଦରେ, ନନ୍ଦନନ୍ଦନଙ୍କ ପଦାର ବିନ୍ଦରେ ବେଳ ଥାଉଁ ଥାଉଁ ପଡ଼। ଆରେ ଚଗଲା ମନଟିରେ ଏବେ ବବୁଲିଆ ବୁଦ୍ଧି ଛାଡ଼, ଆରେ ଚଗଲା ମନଟିରେ। ଏ ମୂର୍ଖ ବୁଦ୍ଧି କି ଦୂରେ ନେଇ ପକା, ସନ୍ଧ୍ୟା ଚରଣକୁ ସେ ବୁଥା ତୁ ଏକା। ଏ ମୂର୍ଖ ବୁଦ୍ଧି କି ଦୂରେ ନେଇ ପକା, ସନ୍ଧ୍ୟା ଚରଣକୁ ସେ ବୁଥା ତୁ ଏକା। କହି ଗୋରେ ଖ ଦୃଢ଼ ହେ ତୁ ରଖ, କହି ଗୋରେ ଖ ଦୃଢ଼ ହେ ତୁ ରଖ, ସେ ନାମ ସବୁଠୁ ବଡ଼। ଆରେ ଚଗଲା ମନଟିରେ ଏବେ ବବୁଲିଆ ବୁଦ୍ଧି ଛାଡ଼, ଆରେ ଚଗଲା ମନଟିରେ। असल कथा को बुझाइले तोते असल कथा को बुझाइले तोते लागई सीना अखड़ आरे चगला मनटी रे एबे बगुलिया बुद्धि छाड़ आरे चगला मनटी रे।